ରେ ମନ ସନ ଦୀର କୂଳେ ଏକ କଦମ ଗଛର ଡାଳେ କପୋତି ଟିଏ କପୋତ ସାଥେ ଥିଲା ପିରତି ଭୋଳେ ଗଲା କିଛି ଦିନ ସୁଖ ବିତି ହେଲା କପୋତି ଘର ଭଗବତୀ ଆନନ୍ଦ ସତେ ଦେଖିଲା କେତେ ନୂଆ ସପନ ନୀତି ଦିନେ କପୋତି ସନ୍ଧ୍ୟା କାଳେ ଆଉ ଫେରିଲା ନାହିଁ ସେ ନୀଡ଼େ ବାଟ ପୋଲିସ ଗଲା କି ସତେ ରହିଲା ଦିନ ପରେ ଦିନ ଗଲା ବିତି ତୁତେ ନିରାଶ ହେଲା କପୋତି ରହିଲା ଦୁଃଖେ ଏକାଶେ ହୋଇ ହରାଇ ଜୀବନ ସାଥୀ ଆହା ହରାଇ ଜୀବନ ସାଥୀ ଆହା ହରାଇ ଜୀବନ ସାଥୀ ଧୀରେ ଅଳପ ଦିନ ପରେ ଫୁଟିନ ଡିମ୍ବ ଜନ୍ମ ହେଲେ କପତି ଛୁଆ ଦୁଇ ଭୁଲିଲା ଦୁଃଖ କପତି ତାର ଛୁଆଙ୍କୁ ପଳେ ପାଇ ଗଲା ସେ ଦିନେ ଛୁଆଙ୍କ ପାଇଁ ଆଧାର ଖୋଜିବାରେ ଦେଖିଲା ସୁଷମ ଖାଦ୍ୟ ପଡ଼ିଛି ଶୋଇ ପଡ଼େ ଆକାଶ ଧୀରେ ଓହ୍ଲାଇ ଆସି ବସିଲା ଖାଦ୍ୟ ପାସେ ଆସିଲା ବେଗେ ଧାଇ କପୋତିକୁ ଧୋଇଲା ଆଣ୍ଟେ ଅତି ଆନନ୍ଦ ହୋଇ ଛାଡ଼ିଦେ ବ୍ୟଧ ଛାଡ଼ିଦେ ବ୍ୟଧ ଛାଡ଼ିଦେ ବ୍ୟଧ ଛାଡ଼ିଦେ ବ୍ୟଧ ବିକଳେ କପୋତି ଡାକେ ପିଲାଏ ମୋର ମୋ ବାଟ କାହିଁ ଥିବେ ଉପାସ ହକେ ପକ୍ଷିଆରେ ପାଇଲା ଧନ ଫେରିକି ଆସେ ଛାଡ଼ିଲେ ହାତୁ ଥରେ ବୃଥାରେ କି ଆରୋଦନ କରୁ ମାରିବି ନିଜେ ସତେ ମାରିବା अति उत्तम कथा आज एका थर के जानी मत मिली पक्षी तीनी तेणु कपट मन रखी कहला रे पक्षी खेली खुशी तोर कथारे एबे चल जीवा सोनी रे कहूँ बेगे गला से चढ़ी हाथ कपती को धरी दूरे थाई कपती तार जेब देखाई देला नीरा ताकू व्याध पतरे छंदी बड़े रखी लजाले बांधी कहूँ चढ़ी ला व्याध धीरे